ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ବିଶେଷ ଉପକୃତ ହୋଇପାରୁଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି। ହଁ, ଯେଉଁମାନେ ପ୍ରଭୁଙ୍କର ବାକ୍ୟରେ ବିଶ୍ୱାସ କରି ତାଙ୍କର ନିକଟବର୍ତ୍ତୀ ହୁଅନ୍ତି ସେମାନେ ବାସ୍ତବରେ ପ୍ରଭୁଙ୍କର ପରିଚୟ ପାଆନ୍ତି। ତେଣୁ ଆପଣ ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ଯୀଶୁଙ୍କର ପରିଚୟ ପାଇଥିବାରୁ ଆମେ ମଧ୍ୟ ବିଶେଷ ଖୁସି। ତେବେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପବିତ୍ର ପ୍ରଭୁ, ଆମମାନେ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ, ଆମମାନଙ୍କର କୌଣସି ଜ୍ଞାନ ନାହିଁ, କୌଣସି ବୁଦ୍ଧି ନାହିଁ ତୁମ ବାକ୍ୟରୁ ସେହି ନିଗୁଢ଼ ବିଷୟମାନ ବୁଝିବା ନିମନ୍ତେ। ମାତ୍ର ପ୍ରଭୁ, ତୁମେ ଆମମାନଙ୍କୁ ସେହି ସ୍ୱର୍ଗୀୟ ଜ୍ଞାନ ଦିଅ, ଯେପରି ଆମେ ତୁମ ବାକ୍ୟର ନିଗୁଢ଼ ମର୍ମକୁ ବୁଝିବା ସଙ୍ଗେ ସଙ୍ଗେ ସେହି ବାକ୍ୟକୁ ଆମମାନଙ୍କ ଜୀବନରେ ପ୍ରୟୋଗ କରିବାକୁ ପାରିବୁ। ସେଥିପାଇଁ ପ୍ରଭୁ, ତୁମେ ଆମମାନଙ୍କୁ ସାହାଯ୍ୟ କର। ଯେଉଁ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ବାହୁଲ୍ୟ ପରିମାଣରେ ଆଶୀର୍ବାଦ କର, ସେମାନଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ନୂତନ ନିୟମର କଲସିୟ ପତ୍ରର ପ୍ରଥମ ପର୍ବର 9 ପଦଠାରୁ ଆରମ୍ଭ କରି 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ଏହି ଅଂଶରେ ପାଉଲଙ୍କର ପ୍ରାର୍ଥନା ଓ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ସମ୍ପର୍କରେ କିଛି ଆଲୋଚନା କରିବା। ଏହି ଅଂଶରେ କଲସିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ପାଉଲଙ୍କର ପ୍ରାର୍ଥନାକୁ ଆମେ ଲକ୍ଷ୍ୟ କରିବାକୁ ଯିବା। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଏହା ଏକ ଚମତ୍କାର ପ୍ରାର୍ଥନା। ଏହା ଏକ ପ୍ରାର୍ଥନା ଯାହାକି ସମସ୍ତ ବିଷୟକୁ ସ୍ପର୍ଶ କରେ ଓ ପାଉଲ କେଉଁ ବିଷୟ ନିମନ୍ତେ ପ୍ରାର୍ଥନା କରନ୍ତି ତାହାକୁ ଲକ୍ଷ୍ୟ କରିବା ଆମମାନଙ୍କ ନିମନ୍ତେ ବିଶେଷ ସହାୟକ ହେବ। ପ୍ରଥମତଃ ସେ ବିଭିନ୍ନ ପ୍ରକାର ନିବେଦନ ସବୁ କରିବେ ଓ ଏହାପରେ ପ୍ରଭୁ ଆମମାନଙ୍କ ନିମନ୍ତେ ଯେଉଁ ସମସ୍ତ ବିଷୟ ସାଧନ କରିଅଛନ୍ତି ବା କରିସାରିଛନ୍ତି ତହିଁ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବେ। ତେବେ ଦେଖନ୍ତୁ, ପ୍ରଥମ ପର୍ବର 9 ପଦରୁ 11 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷାନ୍ତ ହେଉନାହୁଁ, ଯେପରି ତୁମେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଅଭିମତ ଜ୍ଞାତ ହୋଇ ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍ ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ ଏବଂ ସର୍ବବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ। ପାଉଲଙ୍କ ପ୍ରାର୍ଥନାର ପ୍ରଥମ ବିଷୟ ଥିଲା ସେମାନେ ଯେପରି ଜ୍ଞାନରେ ପରିପୂର୍ଣ୍ଣ ହୁଅନ୍ତି, ଯାହାକି ଏକ ଶ୍ରେଷ୍ଠ ଜ୍ଞାନ, କାରଣ ସେହି କଲସିରେ ଏପରି ନାସ୍ତିକମାନେ ଥିଲେ ଯେଉଁମାନେ କି ନିଜକୁ ଅତି ଶ୍ରେଷ୍ଠ ଜ୍ଞାନୀ ବୋଲି ବିବେଚନା କରି ଗର୍ବ କରୁଥିଲେ। ମାତ୍ର ପାଉଲ ଏଠାରେ କହନ୍ତି, ମୁଁ ପ୍ରାର୍ଥନା କରେ ଯେପରି ତୁମ୍ଭେମାନେ ଜ୍ଞାନରେ ପରିପୂର୍ଣ୍ଣ ହୁଅ, ଯେପରି ତୁମେମାନେ ଶ୍ରେଷ୍ଠ ଜ୍ଞାନ ପ୍ରାପ୍ତ ହୋଇପାର। ମାତ୍ର ପାଉଲ ଏହି ଜ୍ଞାନକୁ ଈଶ୍ୱରଙ୍କ ଇଚ୍ଛାର ଜ୍ଞାନ ମଧ୍ୟରେ ଆବଦ୍ଧ କରନ୍ତି। ଏହି ଜ୍ଞାନ ସମସ୍ତ ଜ୍ଞାନରେ ଓ ଆତ୍ମିକ ବୁଝାମଣା ମଧ୍ୟରେ ଆବଦ୍ଧ ହେବା ଉଚିତ। ଏଠାରେ ମୁଁ ଆପଣଙ୍କୁ କହିରଖେ ଯେ ଏହି ଜ୍ଞାନ ଶବ୍ଦଟି ଏହି ଛୋଟ ପତ୍ର ମଧ୍ୟରେ 6 ଥର ବ୍ୟବହାର କରାଯାଇଅଛି। ଏହାପରେ ତାହାଙ୍କର ଦ୍ୱିତୀୟ ନିବେଦନଟି ହେଉଛି ଯେ ସେମାନେ ଯେପରି ପ୍ରଭୁଙ୍କର ସନ୍ତୋଷ ଭାଜନ ହୁଅନ୍ତି। ଏହାର ଅର୍ଥ ହେଉଛି ଯେ ଏହି ଖ୍ରୀଷ୍ଟ ବିଶ୍ୱାସୀମାନେ ଯେପରି ମନୁଷ୍ୟମାନଙ୍କ ନିକଟରେ ନତମସ୍ତକ ନ ହୁଅନ୍ତି କିମ୍ବା ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଚେଷ୍ଟା ନ କରନ୍ତି। ତାଙ୍କର ତୃତୀୟ ଅନୁରୋଧ ହେଉଛି ସେମାନେ ଯେପରି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅନ୍ତି। ଖ୍ରୀଷ୍ଟ ବିଶ୍ୱାସୀ ହେଉଛି ଏକ ଫଳଧାରଣର ଶାଖା। ଖ୍ରୀଷ୍ଟ ହେଉଛନ୍ତି ପ୍ରକୃତ ଦ୍ରାକ୍ଷଲତା ଓ ଆମ୍ଭେମାନେ ଫଳ ଧାରଣ କରିବା ଉଚିତ। ଲେଖା ଅଛି, ଈଶ୍ୱରଙ୍କ ତତ୍ତ୍ୱ ଜ୍ଞାନରେ ବଢ଼ି। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଆତ୍ମିକ ଜୀବନରେ ନିଶ୍ଚଳ ହୋଇ ରହିବା ଉଚିତ ନୁହେଁ, ମାତ୍ର ସେ ସଜୀବ ଓ ଈଶ୍ୱରଙ୍କ ବାକ୍ୟ ରୂପ ଆହାର ଭୋଜନ କରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବା ଆବଶ୍ୟକ। ତେଣୁକରି ସେମାନଙ୍କର ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବର୍ଦ୍ଧିଷ୍ଣୁ ହେବା ପାଉଲଙ୍କର ଚତୁର୍ଥ ନିବେଦନ ଥିଲା, କାରଣ ଏହା ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଅପରିହାର୍ଯ୍ୟ। 11 ପଦରେ ଆମେ ପାଉଲଙ୍କର ପଞ୍ଚମ ଅନୁରୋଧର ବିଷୟ ଲକ୍ଷ୍ୟ କରିବାକୁ ପାରୁ। ଯେପରି ସେମାନେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୋଇ ସର୍ବବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହୁଅନ୍ତି। ଶକ୍ତି ଓ ପରାକ୍ରମ କେବଳ ଈଶ୍ୱରଙ୍କଠାରୁ ଆସିଥାଏ, ସେହିସବୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଉତ୍ପନ୍ନ। ଆଉ ଏହି ଧୈର୍ଯ୍ୟ ଓ ସହିଷ୍ଣୁତା କେବଳ ପବିତ୍ର ଆତ୍ମାଙ୍କ ଶକ୍ତିର କାର୍ଯ୍ୟ ଓ ଏହା ଆନନ୍ଦର ସହିତ ସାଧିତ ହେବା ଉଚିତ। ଏହି ସମସ୍ତ ବିଷୟ ପାଉଲଙ୍କ ପ୍ରାର୍ଥନାର ନିବେଦନ ଥିଲା। ଏହାପରେ ବାରପଦରେ ଆମେ ଦେଖୁଛୁ, ଲେଖା ଅଛି, ପୁଣି ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ। ପାଉଲ ଯେଉଁ ସମସ୍ତ ବିଷୟ ନେଇ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜ୍ଞାପନ କରିଥିଲେ, ସେହି ସମସ୍ତ ବିଷୟର ତାଲିକା ଏହି ସ୍ଥାନରୁ ଆରମ୍ଭ ହୁଏ। ଆମମାନଙ୍କର ସମସ୍ତ ପ୍ରାର୍ଥନା ଧନ୍ୟବାଦରେ ପରିପୂର୍ଣ୍ଣ ହେବା ଉଚିତ। ଈଶ୍ୱର ତାହାଙ୍କର ଅନୁଗ୍ରହରେ ଆଲୋକରେ ସାଧୁମାନଙ୍କ ସହିତ ଆମମାନଙ୍କୁ ଯେଉଁ ଉତ୍ତରାଧିକାର ପ୍ରଦାନ କରିଅଛନ୍ତି, ପାଉଲ ସେଥିନିମନ୍ତେ ଈଶ୍ୱରଙ୍କ ନିକଟରେ ଧନ୍ୟବାଦୀ। ଆମମାନେ ମଧ୍ୟ ଆଜି ତାହା ଧରି ରଖିବା ଉଚିତ। ଆମେ ଈଶ୍ୱରଙ୍କୁ ବିଶ୍ୱାସ କରିବା ଉଚିତ ଓ ତାହାଙ୍କର ପ୍ରତିଜ୍ଞା ଯେ ସତ୍ୟ ତାହା ମଧ୍ୟ ବିଶ୍ୱାସ କରିବା ଉଚିତ। ଆମେମାନେ ଈଶ୍ୱରଙ୍କର ବିଶ୍ୱସ୍ତତା ନିମନ୍ତେ ଓ ତାହାଙ୍କ ପ୍ରତିଜ୍ଞାଯୁକ୍ତ ବାକ୍ୟର ସଫଳତା ନିମନ୍ତେ ତାହାଙ୍କର ଧନ୍ୟବାଦ କରିବା ଉଚିତ, କାରଣ ସେ ପ୍ରତିଜ୍ଞାରେ ବିଶ୍ୱସ୍ତ। ତେର ପଦରେ ଲେଖା ଅଛି, ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ଦେଖନ୍ତୁ, ଆମ୍ଭେମାନେ ଶୟତାନର ରାଜ୍ୟରୁ ଉଦ୍ଧାରପ୍ରାପ୍ତ ହୋଇଥିବା ହେତୁ ପାଉଲ ଈଶ୍ୱରଙ୍କ ନିକଟରେ ବିଶେଷ ଧନ୍ୟବାଦୀ। ଆମ୍ଭେମାନେ ପାପ ଓ ଅଧର୍ମରେ ମୃତ ଥିଲୁ ଓ ଜଗତର ପଛରେ ଧାବମାନ ହେଉଥିଲୁ, କିନ୍ତୁ ବର୍ତ୍ତମାନ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ୍ଭେମାନେ ତାହାଙ୍କର ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତରିତ ହୋଇଅଛୁ। ଏହା ହେଉଛି ବର୍ତ୍ତମାନର ଏହି ଜଗତରେ ଈଶ୍ୱରଙ୍କ ରାଜ୍ୟର ବର୍ତ୍ତମାନର ସ୍ଥିତି। ଆପଣ ଈଶ୍ୱରଙ୍କ ରାଜ୍ୟକୁ ନିର୍ମାଣ କରିପାରିବେ ନାହିଁ, ଆପଣ କେବଳ ଗୋଟିଏ ଉପାୟରେ ଏହାର ଅଂଶୀ ହୋଇପାରିବେ, ଆଉ ତାହା ହେଉଛି ଆପଣ ନିଜର ହୃଦୟକୁ ଖୋଲି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା। ତାହା ହିଁ ଆପଣଙ୍କୁ ତାହାଙ୍କର ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତରିତ କରେ। 14 ପଦରେ ଲେଖା ଅଛି, ତାହାଙ୍କଠାରେ ଆମ୍ଭେମାନେ ମୁକ୍ତି ଅର୍ଥାତ୍ ପାପକ୍ଷମା ପାଇଅଛୁ। ଆମେ କେବଳ ତାହାଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତରିତ ହୋଇନାହୁଁ, ମାତ୍ର ଆମେମାନେ ମଧ୍ୟ ତାହାଙ୍କଠାରେ ପାପକ୍ଷମା ପାଇଅଛୁ। ଏହା ସଦାସର୍ବଦା ଖ୍ରୀଷ୍ଟଙ୍କ ରକ୍ତ ସହିତ ସଂଯୁକ୍ତ, କାରଣ ଈଶ୍ୱର ଆପଣା ଇଚ୍ଛାନୁଯାୟୀ ବା ଭାବପ୍ରବଣତା ବଶତଃ ପାପକ୍ଷମା କରନ୍ତି ନାହିଁ, ମାତ୍ର ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଆମ୍ଭେମାନେ ଉଦ୍ଧାରପ୍ରାପ୍ତ। ସେ ଆମମାନଙ୍କୁ ପାପର ଦାସତ୍ୱରୁ ଉଦ୍ଧାର କରିବା ନିମନ୍ତେ ଆପଣାର ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପ ଦେଲେ। ଏଠାରେ ପାଉଲ ପାଞ୍ଚଟି ଚମତ୍କାର ବିଷୟ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଜ୍ଞାପନ କରନ୍ତି। ଯଦି ଆମେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଅଛୁ, ତାହେଲେ ଈଶ୍ୱର ଦୀପ୍ତିରେ ସାଧୁମାନଙ୍କ ସହିତ ଆମମାନଙ୍କୁ ସାଧୁମାନଙ୍କ ଉତ୍ତରାଧିକାରର ଅଂଶୀ କରାଇଅଛନ୍ତି। ତାହାଙ୍କ ପ୍ରତିଜ୍ଞାର ଆମେମାନେ ଅଂଶୀ ହୋଇଅଛୁ। ସେ ଆମମାନଙ୍କୁ ଅନ୍ଧକାରର ଶକ୍ତିରୁ ଉଦ୍ଧାର କରିଅଛନ୍ତି ଓ ଆମମାନଙ୍କୁ ତାହାଙ୍କ ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତରିତ କରିଅଛନ୍ତି। ଈଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି ଓ ତାହାଙ୍କର ପବିତ୍ର ରକ୍ତ ଦ୍ୱାରା ଆମମାନଙ୍କ ପାପ ମୋଚନ କରିଅଛନ୍ତି। ତଥାପି ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ପାଞ୍ଚଟି ବିଷୟ ନିମନ୍ତେ ପ୍ରାର୍ଥନା କରନ୍ତି, ଯାହାକି ଈଶ୍ୱର ସେମାନଙ୍କ ନିମନ୍ତେ ସାଧନ କରିସାରିଛନ୍ତି। କିନ୍ତୁ ପ୍ରିୟ ବନ୍ଧୁ, ଈଶ୍ୱର ଯେତେବେଳେ ଏହି ସମସ୍ତ ବିଷୟ ଆମମାନଙ୍କ ନିମନ୍ତେ ସାଧନ କରିସାରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କଠାରେ ଆମମାନେ ବିଶ୍ୱାସ କରିବା ଦ୍ୱାରା ସେହି ସମସ୍ତ ପ୍ରାପ୍ତ ହୋଇଅଛୁ, ତାହେଲେ ଆମମାନେ ସେହି ସମସ୍ତ ବିଷୟ ନିମନ୍ତେ ପ୍ରାର୍ଥନା କରିବା ପରିବର୍ତ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ। ଆସନ୍ତୁ ଏହାପରେ ଆମେ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। ପରମ ଗୀତରେ ଆମେମାନେ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ବିଷୟରେ ଅଧ୍ୟୟନ କରିଥିଲୁ, କିନ୍ତୁ ଏହି କଲସୀୟ ପତ୍ରରେ ଆମେ ଏହି ବିଷୟର ଅଧିକ ନିକଟବର୍ତ୍ତୀ ହେବାକୁ ଯାଉଅଛୁ ଓ ଏହାର ଧର୍ମତତ୍ତ୍ୱକୁ ଶିକ୍ଷା କରିବାକୁ ଯାଉଅଛୁ। ଏହି ପତ୍ରର ଏହି ଅଂଶଟି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହାର ବିଷୟବସ୍ତୁ ହେଉଛି ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ। ଆମେ ତାହାଙ୍କ ବିଷୟରେ ବିଶେଷ କିଛି କହିପାରିବା ନାହିଁ ଓ ଆମେମାନେ ଏହି ଜୀବନରେ କେବେ ହେଲେ ତାହାଙ୍କର ସମସ୍ତ ଆଶ୍ଚର୍ଯ୍ୟ ଶକ୍ତିର କାର୍ଯ୍ୟ ଓ ତାହାଙ୍କର ସମସ୍ତ ମହିମାକୁ ବୁଝିପାରିବା ନାହିଁ। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱରତ୍ୱକୁ ଅସ୍ୱୀକାର କରନ୍ତି, ଏହି ବିଭାଗଟି ସେମାନଙ୍କୁ ଏହାର ଉତ୍ତର ପ୍ରଦାନ କରେ। ବାସ୍ତବରେ ସେ କେତେ ଚମତ୍କାର, ଏହା ଅନୁଭବ କରିବାକୁ ହେଲେ ଏହି ଅଂଶରେ ଥିବା ପଦଗୁଡ଼ିକୁ ବୁଝିବାକୁ ହେବ। ପାଉଲ ମଣ୍ଡଳୀ ମଧ୍ୟରେ ଥିବା ଭ୍ରାନ୍ତ ଶିକ୍ଷା ମଧ୍ୟରୁ ଗୋଟିଏ ପୁରାତନ ଭ୍ରାନ୍ତ ଶିକ୍ଷାର ଉତ୍ତର ଦେବାକୁ ଚେଷ୍ଟା କରୁଅଛନ୍ତି, ଆଉ ତାହା ହେଉଛି ନାସ୍ତିକବାଦ। ଏଠାରେ ଖ୍ରୀଷ୍ଟଙ୍କ ପରିଚୟକରଣର 9 ଚିହ୍ନ ପ୍ରଦାନ କରାଯାଇଅଛି, ଯାହାକି ଏହି ଜଗତରେ ଥିବା ଯେକୌଣସି ବ୍ୟକ୍ତିଠାରୁ ତାହାଙ୍କୁ ଭିନ୍ନ ଓ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରେ। ତେବେ ଦେଖନ୍ତୁ, ପ୍ରଥମ ପର୍ବର 15 ପଦରେ ଲେଖା ଅଛି, ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମ ଜାତ। ଲେଖା ଅଛି, ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି। ତେବେ ବର୍ତ୍ତମାନ ପ୍ରଶ୍ନ ଆସେ, ସେ କିପରି ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ହୋଇପାରିବେ? କାରଣ ଆପଣ କୌଣସି ଅଦୃଶ୍ୟ ବିଷୟର ଛବି ବା ଫଟୋ ଉତାରି ପାରିବେ ନାହିଁ। ତାହେଲେ ସେ କିପରି ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ହୋଇପାରିବେ? ତେବେ ଜୋହନ ଏହି ବିଷୟ ତାହାଙ୍କୁ ସୁଷମାଚାରର ଆରମ୍ଭରେ ସ୍ପଷ୍ଟ କରିଦିଅନ୍ତି। ସେ କହନ୍ତି, ଆଦ୍ୟରେ ବାକ୍ୟ ଥିଲେ, ତାହିଁ ହେଉଛି ଆଦ୍ୟ, ଯାହାର କି କୌଣସି ଆରମ୍ଭ ନାହିଁ, କି ସୀମାରେଖା ନାହିଁ, କି ଅନ୍ତ ନାହିଁ। ଖ୍ରୀଷ୍ଟଙ୍କର କୌଣସି ଆରମ୍ଭ ନାହିଁ, ସେ ଆଦ୍ୟରେ ଥିଲେ। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ଆଉ ସେହି ବାକ୍ୟ ଈଶ୍ୱର ଥିଲେ। ଏହାପରେ ଜୋହନ କହନ୍ତି, ସେହି ବାକ୍ୟ ଦେହବନ୍ତ ହେଲେ, ଅର୍ଥାତ୍ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ମାନବ ଶରୀରରେ ଜନ୍ମ ନେଲେ। ଏହି ପ୍ରକାରେ ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ହେଲେ। ସେ କିପରି ସେହିପରି ହୋଇପାରିଲେ? କାରଣ ସେ ଈଶ୍ୱର ଅଟନ୍ତି। ସେ ଯଦି ଈଶ୍ୱର ହୋଇନଥାନ୍ତେ, ତାହେଲେ ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଧାରଣ କରିପାରିନଥାନ୍ତେ। ତେବେ ଏହାର ଅର୍ଥ ନୁହେଁ ଯେ ଈଶ୍ୱର ଜଣେ ମନୁଷ୍ୟ ପରି ଦେଖିବାକୁ, ମାତ୍ର ଖ୍ରୀଷ୍ଟଙ୍କ ମଧ୍ୟରେ ଈଶ୍ୱରତ୍ୱ ପ୍ରକାଶିତ ହୋଇଅଛି। ଦ୍ୱିତୀୟରେ, ସେ ସମସ୍ତ ସୃଷ୍ଟିର ପ୍ରଥମ ଜାତ। ଏହା ପିତା ଈଶ୍ୱରଙ୍କ ସହିତ ତାହାଙ୍କର ସମ୍ପର୍କକୁ ପ୍ରକାଶ କରେ ଓ ତ୍ରିବିଧ ଈଶ୍ୱରଙ୍କ ମଧ୍ୟରେ ତାହାଙ୍କର ସ୍ଥିତିକୁ ପ୍ରକାଶ କରେ। ଈଶ୍ୱର ହେଉଛନ୍ତି ଅନନ୍ତକାଳୀନ ପିତା ଓ ପୁତ୍ର ହେଉଛନ୍ତି ଅନନ୍ତକାଳୀନ ପୁତ୍ର। ଆଉ ଏହି ପ୍ରଥମ ଜାତ ଶବ୍ଦର ଅର୍ଥ ହେଉଛି ସେହି ତ୍ରିବିଧ ଈଶ୍ୱର ମଧ୍ୟରେ ତାହାଙ୍କର ସେହି ପୁତ୍ରର ସ୍ଥିତି। ଏହି ପ୍ରଥମ ଜାତ ଶବ୍ଦଟି ସମସ୍ତ ସୃଷ୍ଟି ପୂର୍ବରୁ ତାହାଙ୍କର ପ୍ରାଧାନ୍ୟତାକୁ ଦର୍ଶାଏ। ସମସ୍ତ ସୃଷ୍ଟିର ଉପରେ ତାହାଙ୍କର କର୍ତ୍ତାପଣର ଅର୍ଥ ନୁହେଁ ଯେ ସେ ପ୍ରଥମରେ ଜନ୍ମଗ୍ରହଣ କରିଥିଲେ। ପବିତ୍ର ଧର୍ମଶାସ୍ତ୍ର ଏହି ପ୍ରଥମ ଜାତ ବିଷୟ ନେଇ କ'ଣ କହେ ତାହା ଆମମାନେ ଜାଣି ରଖିବା ଉଚିତ। ଧର୍ମଶାସ୍ତ୍ର କୌଣସି ସ୍ଥାନରେ ଶିକ୍ଷା ଦିଏ ନାହିଁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କ ଜୀବନର ଆରମ୍ଭ ବେଥଲିହେମରେ ହୋଇଥିଲା ବୋଲି। ପୁରାତନ ନିୟମରେ ମିଖା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 5 ପର୍ବର 2 ପଦରେ ପ୍ରକାଶ କରାଯାଇଅଛି ଯେ ସେ ବେଥଲେହେମରେ ଜନ୍ମଗ୍ରହଣ କରିବେ, ମାତ୍ର ସେ ସେହି ଅନନ୍ତ ମଧ୍ୟରୁ ଆସିଲେ। ସେଥିପାଇଁ ଯିଶାୟା ପୁସ୍ତକ 9 ପର୍ବର 6 ପଦରେ ଲେଖା ଅଛି, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି। ଏହାର ଅର୍ଥ ହେଉଛି ଯେ ସେ ସେହି ଅନନ୍ତ ମଧ୍ୟରୁ ଆସିଲେ ଓ ଆମ୍ଭମାନଙ୍କ ପରି ମାନବ ଶରୀର ଧାରଣ କଲେ। ପାଉଲ ସେହି ସମୟର ଦାର୍ଶନିକ ମତବାଦ ଓ ନାସ୍ତିକବାଦକୁ ଦୃଷ୍ଟି ଆଗରେ ରଖି ତାହାକୁ ମିଥ୍ୟା ବୋଲି ପ୍ରମାଣିତ କରିବା ନିମନ୍ତେ ଏହିପରି ପ୍ରକାଶ କରନ୍ତି, କାରଣ ସେହି ଦାର୍ଶନିକମାନେ ଓ ନାସ୍ତିକମାନେ ଶିକ୍ଷା ଦେଉଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସୃଷ୍ଟିର ପ୍ରାଣୀମାନଙ୍କ ମଧ୍ୟରେ ଏକ ପ୍ରାଣୀ ଓ ଈଶ୍ୱରଙ୍କଠାରୁ ନିଃସୃତ। ମାତ୍ର ପାଉଲ ବର୍ତ୍ତମାନ ତହିଁର ଉତ୍ତର ଦେବାକୁ ଯାଇ କହନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ସୃଷ୍ଟିର ପ୍ରଥମ ଜାତ, ସେ ସମସ୍ତ ସୃଷ୍ଟିର ପଶ୍ଚାତରେ ଅଛନ୍ତି ବା ସମସ୍ତ ସୃଷ୍ଟିର ପୂର୍ବରୁ ଅଛନ୍ତି। ସେ ସୃଷ୍ଟିର ମଧ୍ୟରେ ଜନ୍ମଗ୍ରହଣ କରିନଥିଲେ। ସେ ହେଉଛନ୍ତି ଜଣେ ଯିଏକି 1900 ବର୍ଷ ପୂର୍ବରୁ ଏହି ଧରାପୃଷ୍ଠକୁ ଆସି ମାନବ ରୂପ ଧାରଣ କଲେ, ମାତ୍ର ସେ ଯେକୌଣସି ସୃଷ୍ଟିର ପୂର୍ବରୁ ଅଛନ୍ତି। ଜୋହନ ପ୍ରଥମ ପର୍ବର 3 ପଦରେ ଲେଖା ଅଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ପିତା ଈଶ୍ୱର ଅନନ୍ତକାଳୀନ ପିତା ଓ ପୁତ୍ର ଈଶ୍ୱର ହେଉଛନ୍ତି ଅନନ୍ତକାଳୀନ ପୁତ୍ର। କିନ୍ତୁ ଏପରି ଏକ ସମୟ ନଥିଲା ଯେଉଁ ସମୟରେ କି ପ୍ରଭୁ ଯୀଶୁଖ୍ରୀଷ୍ଟ ପିତା ଈଶ୍ୱରଙ୍କଠାରୁ ଉତ୍ପନ୍ନ ହୋଇଥିଲେ। ଧର୍ମଶାସ୍ତ୍ରର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁ ପ୍ରଥମ ଜାତ ବୋଲି ନାମିତ ହୋଇଅଛନ୍ତି। ସେ ସମସ୍ତ ସୃଷ୍ଟିର ପ୍ରଥମ ଜାତ ବୋଲି ନାମିତ ହୋଇଛନ୍ତି। ସେ ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ ବୋଲି ନାମିତ ହୋଇଛନ୍ତି ଓ ସେ ଏକମାତ୍ର ଅଦ୍ୱିତୀୟ ପୁତ୍ର ବୋଲି ମଧ୍ୟ ନାମିତ ହୋଇଛନ୍ତି। ଏହି ପ୍ରଥମ ପର୍ବର 18 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ ବୋଲି ନାମିତ ହୋଇଛନ୍ତି। ଏହା ହିଁ ଗୀତ ରଚକ ମଧ୍ୟ ଗୀତ 2 ପର୍ବର 7 ପଦରେ ପ୍ରକାଶ କରନ୍ତି, ସଦାପ୍ରଭୁ ମୋତେ କହିଲେ, ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ। ପାଉଲ ଏହାର ଅର୍ଥ ଗାଲାତୀୟ ନଗରର ସେହି ପିସିଦିଆ ଆନ୍ତିଓକ୍ଷିଆରେ ତାହାଙ୍କର ଏକ ମହାନ ପ୍ରଚାରରେ ପ୍ରକାଶ କରିଦେଇଥିଲେ। ପାଉଲ ସେଠାରେ କହିଲେ ଯେ ଗୀତରଚକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ ବୋଲି ଜାଣିଥିଲେ। ସେଥିପାଇଁ ପ୍ରେରିତ ତେର ପର୍ବର ବତିଶ ପଦରୁ ତେତିଶ ପଦ ମଧ୍ୟରେ ପ୍ରେରିତ ପାଉଲ ଏହିପରି ପ୍ରକାଶ କରନ୍ତି, ଆଉ ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ ଈଶ୍ୱର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି। ଯେପରି ଦ୍ୱିତୀୟ ଗୀତରେ ମଧ୍ୟ ଲେଖା ଅଛି, ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମସ୍ତ ସୃଷ୍ଟିର ପ୍ରଥମଜାତ ବୋଲି କୁହାଯାଏ, ଏହା ତାହାଙ୍କର ବେଥଲେହେମରେ ଜନ୍ମଗ୍ରହଣ କରିବାର ବିଷୟକୁ ପ୍ରକାଶ କରେ ନାହିଁ। ଏହାର ଅର୍ଥ ହେଉଛି ସେ ତାହାଙ୍କର ସ୍ଥିତିରେ ସମସ୍ତ ସୃଷ୍ଟିର ଊର୍ଦ୍ଧ୍ୱରେ ବା ସମସ୍ତଙ୍କ ଅପେକ୍ଷା ଉଚ୍ଚରେ। ମାତ୍ର ଏହା ତାହାଙ୍କର ଉତ୍ପତ୍ତି ବିଷୟ ନେଇ ଆଦୌ କିଛି ପ୍ରକାଶ କରେ ନାହିଁ। ଗୀତରଚକ ମଧ୍ୟ ଏହିପରି ଲେଖନ୍ତି, ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ ପୃଥିବୀସ୍ଥ ରାଜଗଣ ମଧ୍ୟରେ ସର୍ବୋଚ୍ଚ କରିବା। ଏହା ଅତି ସ୍ପଷ୍ଟ କରିଦିଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅନନ୍ତକାଳୀନ ପୁତ୍ର ରୂପେ ସମସ୍ତ ସୃଷ୍ଟି ଉପରେ ତାହାଙ୍କର ସ୍ଥିତିରେ ସବୁଠାରୁ ମୁଖ୍ୟ ସ୍ଥାନ ଅଧିକାର କରନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ମାତ୍ର ସେ ସୃଷ୍ଟ ନୁହନ୍ତି। ସେ ନିଜେ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, କୌଣସି ବିଷୟ ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଏଠାରେ ମୁଁ ଧର୍ମଶାସ୍ତ୍ର ମଧ୍ୟରୁ ଆଉ କେତେକ ପଦ ଆଣି ଉପସ୍ଥାପିତ କରିବାକୁ ଚାହେଁ, ଯାହାକି ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ବିଷୟ ନେଇ ପ୍ରକାଶ କରେ। ଦେଖନ୍ତୁ, ଏଭ୍ରି ପୁସ୍ତକ ପ୍ରଥମ ପର୍ବର ତିନି ପଦରେ ଏହିପରି ଲେଖା ଅଛି, ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି। ସେ ଆପଣ ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି ପାପ ମାର୍ଜନା କଲାଉତାରେ ଉର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ଏଥିରୁ ଜଣାଯାଏ ଯେ ସେ ଜଣେ ସାଧାରଣ ମନୁଷ୍ୟ ବା ଏହି ସୃଷ୍ଟିର ଏକ ସାଧାରଣ ପ୍ରାଣୀ ନଥିଲେ, ମାତ୍ର ଏହା ତାହାଙ୍କୁ ଈଶ୍ୱରୀୟ ସ୍ତରରେ ସ୍ଥାପନ କରେ, କାରଣ ସେ ହେଉଛନ୍ତି ପୁତ୍ର ଈଶ୍ୱର। ଏଭ୍ରି ପ୍ରଥମ ପର୍ବର ସାତ ଓ ଆଠ ପଦରେ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ୱରୂପ କରନ୍ତି। ଅନ୍ୟପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳ ସ୍ଥାୟୀ, ପୁଣି ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ। ତେଣୁ ପ୍ରିୟ ବନ୍ଧୁ, ଏଠାରେ ଆମେ ଆଲୋଚନା କରି ଯାହା ଜାଣିବାକୁ ପାରିଲୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରକୃତିରେ ଜଣେ ସୃଷ୍ଟ ପ୍ରାଣୀ ନୁହନ୍ତି ବା ଜଣେ ସୃଷ୍ଟ ପ୍ରାଣୀ ହିସାବରେ ଜନ୍ମଗ୍ରହଣ କରିନାହାନ୍ତି, ମାତ୍ର ସେ ଈଶ୍ୱର ଅଟନ୍ତି। ଓ ସେ ଯେତେବେଳେ ଏହି ଜଗତକୁ ଆଗମନ କଲେ, ଏକ ବାଳକ ରୂପେ ଜନ୍ମଗ୍ରହଣ କଲେ ଓ ଏକ ପୁତ୍ର ରୂପେ ଦତ୍ତ ହେଲେ, ଓ ସେ ସେହି ଅନନ୍ତ ମଧ୍ୟରୁ ଆସିଥିଲେ। ମରିୟମଙ୍କ ପ୍ରତି ଦୂତଙ୍କର ଏହି ବାଣୀ ଥିଲା। ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବେ, ଏଣୁ ଯେ ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ତେବେ ପ୍ରଶ୍ନ ଉଠେ, କାହିଁକି? କାରଣ ସେ ହେଉଛନ୍ତି ସେହି ବ୍ୟକ୍ତି। ସେ ଏହି ଜଗତକୁ ଆଗମନ କରିବା ପୂର୍ବରୁ ଈଶ୍ୱରଙ୍କ ପୁତ୍ର ଥିଲେ, ଈଶ୍ୱରଙ୍କ ସହିତରେ ଥିଲେ। ଏହା ହିଁ ଥିଲା ପିତରଙ୍କର ସ୍ୱୀକାରୋକ୍ତି, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଯୀଶୁ ମଧ୍ୟ ନିଜ ବିଷୟରେ ସାକ୍ଷ୍ୟ ଦେଇ କହନ୍ତି, ତୁମମାନଙ୍କର ପିତା ଅବ୍ରାହମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି। ପ୍ରଭୁ ଯୀଶୁ କେବେ ମିଥ୍ୟା କହିନଥିଲେ। ସେ ତାହାଙ୍କ ବିଷୟ ନେଇ କହନ୍ତି ଯେ ସେ ଅବ୍ରାହମଙ୍କ ଜନ୍ମ ପୂର୍ବରୁ ଅଛନ୍ତି। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ବାସ୍ତବରେ ଈଶ୍ୱରଙ୍କ ପୁତ୍ର। ତାହାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେ ହିଁ ଅନନ୍ତ ଓ ଅନନ୍ତ ଜୀବନ। ସେ ନିଜେ କହନ୍ତି, ଆମ୍ଭେ ଆଦି ଓ ଅନ୍ତ, କ ଓ କ୍ଷ, ପ୍ରଥମ ଓ ଶେଷ। କିନ୍ତୁ ଆଜି ଆମେ ତାହାଙ୍କୁ କେଉଁ ପରିସ୍ଥିତିରେ ରଖିଛୁ? ଆମେ କ'ଣ ତାହାଙ୍କୁ ପ୍ରଭୁ ଓ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରିଛୁ କି? ନା, ଆଜି ଆମେ ତାହାଙ୍କୁ ଏହି ଜଗତର ଲୋକମାନଙ୍କ ସହିତ ସମାନ କରିଦେଇଛୁ, ବା ଜଗତର ମହାପୁରୁଷମାନଙ୍କ ସହିତ ସମାନ କରିଦେଇଛୁ, ବା ଜଗତର ମୁନିଋଷିମାନଙ୍କ ସହିତ ସମାନ କରିଦେଇଛୁ। ମାତ୍ର ତାହାଙ୍କୁ ଏହି ଜଗତର କୌଣସି ବ୍ୟକ୍ତି ସହିତ ତୁଳନା କରାଯାଇ ନପାରେ। ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର, ଆଉ ସେ ହେଉଛନ୍ତି ଈଶ୍ୱର। ତେଣୁ ପ୍ରିୟ ବନ୍ଧୁ, ଆସନ୍ତୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ପ୍ରଭୁ ଓ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଉଦ୍ଧାର କରି ତାହାଙ୍କ ନିମନ୍ତେ ସାକ୍ଷୀ ହେଉ। ତାହା ହିଁ ପ୍ରଭୁ ଯୀଶୁ ଆଜି ଆମମାନଙ୍କର ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି, ତାହା ହିଁ ପିତା ଈଶ୍ୱର ଆଶା କରନ୍ତି। ଆଉ ସେ ଚାହାନ୍ତି ଯେପରି ଆମମାନେ ଶ୍ରୀଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେଉ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଆସନ୍ତୁ ଶ୍ରୀଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କର ଉପସ୍ଥିତିକୁ ଲାଭ କରିବା ନିମନ୍ତେ ଚେଷ୍ଟା କରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বরক বাক্য শুণবা নিমন্তে সময় দেবার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহার প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttb@radio882.com। তেবে আজি পাই এঠারে রখুছু। প্রভু যীশু আপনকো আশীর্বাদ করন্তু। নমস্কার। ওহ।